आकाशवाणी। ସମ୍ବାଦ ପଢୁଛନ୍ତି ବୀରେଞ୍ଚି ନାରାୟଣ ସେଠୀ। ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କଂଗ୍ରେସ ଓ ଏହାର ମେଣ୍ଟ ଦଳଗୁଡ଼ିକ ରାଜନୈତିକ ଲାଭ ପାଇଁ ସମ୍ଭିଧାନକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଲୋକସଭା ନିର୍ବାଚନ, ଓଡ଼ିଶା ବିଧାନସଭା ନିର୍ବାଚନ ଓ ତେଲଙ୍ଗାନା ଏବଂ ଉତ୍ତରପ୍ରଦେଶ ଉପନିର୍ବାଚନ ପାଇଁ ବିଜେପି ଏହାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଜାମ୍ମୁଠାରେ ଓ କଂଗ୍ରେସ ନେତା ସଚିନ ପାଇଲଟ କାଠୁଆରେ ପ୍ରଚାର କରୁଛନ୍ତି। ଭାରତ ଶ୍ରୀଲଙ୍କାକୁ 10,000 ଟନ୍ ପିଆଜ ରପ୍ତାନୀ କରିବ ଏବଂ ଶେଖ୍ ଅହମ୍ମଦ ଅବଦୁଲ୍ଲା ଅଲ୍ ଅହମ୍ମଦ ଅଲ୍ ସବାହ କୁଏତର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କଂଗ୍ରେସ ଓ ଏହାର ମେଣ୍ଟ ଦଳଗୁଡ଼ିକ ରାଜନୈତିକ ଲାଭ ପାଇଁ ସମ୍ଭିଧାନକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଗୟାର ଗାନ୍ଧି ମୈଦାନଠାରେ ଏକ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବିଜେପି ସମ୍ଭିଧାନ ବଦଳାଇ ଦେବ ବୋଲି ପ୍ରଚାର କରାଯାଇ ଲୋକମାନଙ୍କୁ ବିଭ୍ରାନ୍ତ କରାଯାଉଛି। ସେ କହିଛନ୍ତି ବିଜେପି ଦେଶରେ ଜାତୀୟ ସମ୍ଭିଧାନ ଦିବସ ପାଳନ କରି ଲୋକମାନଙ୍କ ମଧ୍ୟରେ ସମ୍ଭିଧାନ ପ୍ରତି ଆଗ୍ରହ ସୃଷ୍ଟି କରିଛି। ଶ୍ରୀ ମୋଦି କହିଛନ୍ତି ବିରୋଧୀ ଦଳର ଏଭଳି କାର୍ଯ୍ୟର ଲୋକମାନେ ସଠିକ୍ ଜବାବ ଦେବେ। ସେ କହିଛନ୍ତି କଂଗ୍ରେସ ଓ ଏହାର ମେଣ୍ଟ ଦଳଗୁଡ଼ିକ ସନାତନ ଧର୍ମର ଅପମାନ କରିଛନ୍ତି। ବିହାରର ଖରାପ ଅବସ୍ଥା ପାଇଁ ଆର୍ଜେଡି ଶାସନକୁ ଦାୟୀ କରି ସେ କହିଛନ୍ତି ଆର୍ଜେଡି ଜଙ୍ଗଲରାଜ ଓ ଦୁର୍ନୀତିରେ ଲିପ୍ତ ଥିଲା। ପ୍ରଧାନମନ୍ତ୍ରୀ ପୂର୍ଣ୍ଣିଆର ରଙ୍ଗଭୂମିଠାରେ ଏକ ସଭାରେ ଉଦ୍ବୋଧନ ଦେବେ। ବିଜେପି ଲୋକସଭା ନିର୍ବାଚନ, ଓଡ଼ିଶା ବିଧାନସଭା ନିର୍ବାଚନ ଓ ତେଲଙ୍ଗାନା ଏବଂ ଉତ୍ତରପ୍ରଦେଶ ଉପନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କର ନାମ ତାଲିକା ପ୍ରକାଶ କରିଛି। ପାର୍ଟି ଓଡ଼ିଶା ବିଧାନସଭା ପାଇଁ 21 ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି। ଦିଲ୍ଲୀପ ରାୟଙ୍କୁ ରାଉରକେଲାରୁ ପ୍ରାର୍ଥୀ କରାଯାଇଥିବା ବେଳେ ସଞ୍ଜଲି ମୁର୍ମୁଙ୍କୁ ବାଙ୍ଗିରିପୋଷୀରୁ ପ୍ରାର୍ଥୀ କରାଯାଇଛି। ନରସିଂହ ବାତ୍ରା ଝରିଗ୍ରାମରୁ ଓ ଅମରେନ୍ଦ୍ର ଦାସ ଜଗତସିଂହପୁରରୁ ପ୍ରାର୍ଥୀ ରହିଛନ୍ତି। ବିଜେପି ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନ ପାଇଁ 7 ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି। ମହାରାଷ୍ଟ୍ରର ସତାରା ଲୋକସଭା ଆସନରୁ ଛତ୍ରପତି ଉଦୟନ ରାଜେ ଭୋସଲେ ପ୍ରାର୍ଥୀ ହୋଇଛନ୍ତି। ପଞ୍ଜାବର ଭଟିଣ୍ଡାରୁ ପରମପାଲ କୌର ସିଦ୍ଧୁ ପ୍ରାର୍ଥୀ ଥିବାବେଳେ ହୁସିଆରପୁରରୁ ଅନିତା ସୋମପ୍ରକାଶ ପ୍ରାର୍ଥୀ ରହିଛନ୍ତି। ଉତ୍ତରପ୍ରଦେଶର ଫିରୋଜାବାଦରୁ ଠାକୁର ବିଶ୍ୱଦୀପ ସିଂହ ଛିଡ଼ା ହୋଇଥିବାବେଳେ ଦେଓରିଆରୁ ଶଶାଙ୍କ ମଣି ତ୍ରିପାଠୀ ପ୍ରାର୍ଥୀ ରହିଛନ୍ତି। ପଶ୍ଚିମବଙ୍ଗର ଡାଏମଣ୍ଡ ହାର୍ବର ଲୋକସଭା ଆସନରୁ ଅଭିଜିତ ଦାସ ପ୍ରାର୍ଥୀ ରହିଛନ୍ତି। ତେଲଙ୍ଗାନା ଓ ଉତ୍ତରପ୍ରଦେଶ ଉପନିର୍ବାଚନ ପାଇଁ ବିଜେପି 5 ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି। ଡକ୍ଟର ଟିଏନ୍ ବଂଶତିଳକ ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟରୁ ପ୍ରାର୍ଥୀ ହୋଇଛନ୍ତି। ଓପି ଶ୍ରୀବାସ୍ତବା ଉତ୍ତରପ୍ରଦେଶର ଲକ୍ଷ୍ନୌ ପୂର୍ବ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଆମ୍ ଆଦମୀ ପାର୍ଟି ପଞ୍ଜାବ ଲୋକସଭା ନିର୍ବାଚନ ପାଇଁ 4 ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି। ଜଗଦୀପ ସିଂହ କାକାବ୍ରାର ଫିରୋଜପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅମନ ସର ସିଂହ ଗୁରୁଦାସପୁରରୁ, ପବନ କୁମାର ଟିନୁ ଜଳନ୍ଧରରୁ ଓ ଅଶୋକ ପରଶର ପାପି ଲୁଧିଆନାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବହୁଜନ ସମାଜ ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଉ 11 ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି। ବିଏସ୍ପି ପ୍ରାର୍ଥୀ ଆଥର ଜମାଲ ଲାରି ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଇତିମଧ୍ୟରେ ପାର୍ଟି ମୈନପୁରୀ ଲୋକସଭା ଆସନର ପ୍ରାର୍ଥୀଙ୍କୁ ବଦଳାଇ ସେଠାରେ ଶିବପ୍ରସାଦ ଯାଦବଙ୍କୁ ଛିଡ଼ା କରାଇଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଜାମ୍ମୁଠାରେ ଏକ ସଭାରେ ଉଦ୍ବୋଧନ ଦେବେ। ଅନ୍ୟପକ୍ଷରେ କଂଗ୍ରେସ ନେତା ସଚିନ ପାଇଲଟ ଆଜି କାଠୁଆରେ ଏକ ସଭାରେ ଉଦ୍ବୋଧନ ଦେବେ। ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ଶ୍ରୀ ଶାହା ପାଲୁରା ନିକଟସ୍ଥ ମାନହଂସ ବିରାଦରୀ ଗ୍ରାଉଣ୍ଡଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଯାଉଥିବାରୁ ଏହି ର୍ୟାଲିଗୁଡ଼ିକ ରାଜନୈତିକ ରଣକୌଶଳ ଦୃଷ୍ଟିରୁ ବିଶେଷ ଗୁରୁତ୍ୱ ବହନ କରେ। ଉଧମପୁର ଓ ଜାମ୍ମୁରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ରହିଛି। ଉଧମପୁରରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଓ କଂଗ୍ରେସ ନେତା ଚୌଧୁରୀ ଲାଲ ସିଂହଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଛି। ସେଠାରେ ଅନ୍ୟ ଦଳଗୁଡ଼ିକର ନେତାମାନେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 19 ତାରିଖରେ ସେଠାରେ ମତଦାନ ହେବ। ଅନ୍ୟପକ୍ଷରେ ଜାମ୍ମୁରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ବିଜେପିର ଯୁଗଳ କିଶୋର ଓ କଂଗ୍ରେସର ରମଣ ଭାଲ୍ଲାଙ୍କ ମଧ୍ୟରେ ହେଉଛି। ଅନ୍ୟ ଦଳଗୁଡ଼ିକ ମଧ୍ୟ ସେଠାରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ 4ଟି ଜିଲ୍ଲା ଆସୁଛି ଓ ସେଗୁଡ଼ିକରେ 26 ତାରିଖରେ ମତଦାନ ହେବ। ସାଧାରଣ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଦୂରଦର୍ଶନରେ କେରଳ ଷ୍ଟୋରୀ ଚଳଚ୍ଚିତ୍ରର ପ୍ରସାରଣ ବନ୍ଦ ରଖିବାକୁ ଆବେଦନ କରି କରାଯାଇଥିବା ଏକ ପିଟିସନ୍କୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ଚଳଚ୍ଚିତ୍ର ଗତବର୍ଷ ମେ ମାସରେ ମୁକ୍ତିଲାଭ କରିଥିଲା। ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରିବାକୁ ନିଜର ଅସାମର୍ଥ୍ୟ ପ୍ରକାଶ କରିଥିଲା। ଭାରତ ଶ୍ରୀଲଙ୍କାକୁ 10,000 ଟନ୍ ପିଆଜ ରପ୍ତାନୀ କରିବାକୁ ଅନୁମତି ଦେଇଛି। ସଂଯୁକ୍ତ ଆରବ ଏମିରେଟ୍କୁ ଅତିରିକ୍ତ କୋଟାରେ 10,000 ଟନ୍ ପିଆଜ ରପ୍ତାନୀ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରିଛି। ମହାନିର୍ଦ୍ଦେଶାଳୟ କହିଛି ସଂଯୁକ୍ତ ଆରବ ଏମିରେଟ୍କୁ ରପ୍ତାନୀ କରାଯିବାକୁ ଥିବା 10,000 ଟନ୍ ପିଆଜ ପୂର୍ବରୁ ସେଠାକୁ ରପ୍ତାନୀ ହୋଇଥିବା 24,400 ଟନ୍ ପିଆଜ ବ୍ୟତୀତ ଦିଆଯାଉଛି। ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଜାତୀୟ ସମବାୟ ରପ୍ତାନୀ ଲିମିଟେଡ୍ ମାଧ୍ୟମରେ ଏହି ପିଆଜ ରପ୍ତାନୀ ପାଇଁ ଅନୁମତି ଦିଆଯାଇଛି। 2023-24 ଆର୍ଥିକ ବର୍ଷରେ ଭାରତର ରପ୍ତାନୀ 77,668 କୋଟି ଡଲାର ହେବାର ଅଟକଳ କରାଯାଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ କହିଛି 2022-23 ଭାରତର ରପ୍ତାନୀ 77,640 କୋଟି ଡଲାର ରହିଥିଲା। 2023-24 ଆମଦାନୀ 85,480 କୋଟି ଡଲାର ଥିଲା। ଶ୍ରୀନଗର ଉପକଣ୍ଠରେ ଗନ୍ଦାବଲଠାରେ ଝୁଲମ୍ ନଦୀରେ ଏକ ଡଙ୍ଗା ବୁଡ଼ିଯାଇ 4 ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହି ଡଙ୍ଗାଟିରେ ସ୍ଥାନୀୟ ପିଲାମାନେ ଯାଉଥିଲେ। ଶ୍ରୀନଗର ଡେପୁଟି କମିଶନର କହିଛନ୍ତି ଅନ୍ୟମାନଙ୍କର ଶ୍ରୀନଗର ହସ୍କିଟାଲରେ ଚିକିତ୍ସା କରାଯାଉଛି। ଡଙ୍ଗାଟି ଓଲଟି ପଡ଼ିବା ପରେ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା ଓ ଅନେକ ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଏ ସମ୍ବନ୍ଧୀୟ ଅଧିକ ଖବରକୁ ଅପେକ୍ଷା କରାଯାଇଛି। ଆସାମ ଓ ଅରୁଣାଚଳ ପ୍ରଦେଶ ସୀମାର ମାର୍ଘେରିଟାଠାରେ ଆସାମ ରାଇଫଲ୍ସ ଗାଡ଼ି ଉପରେ ଅଜ୍ଞାତ ଲୋକମାନେ ଗୁଳି ଚଳାଇଛନ୍ତି। ଏଥିରେ ଆସାମ ରାଇଫଲ୍ସର 2 ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ହେଲିକପ୍ଟର ଯୋଗେ ହସ୍କିଟାଲରେ ପହଞ୍ଚାଯାଇଛି। ଆକ୍ରମଣ ସହ ଏନ୍ଏସ୍ସିଏନ୍ ଉଗ୍ରବାଦୀମାନେ ଜଡ଼ିତ ଥିବାର ସନ୍ଦେହ କରାଯାଉଛି। ଆସାମ ରାଇଫଲ୍ସ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା, ତେବେ ଏଥିରେ କେହି ମୃତାହତ ହୋଇଥିବା ବିଷୟରେ ଜଣାପଡ଼ି ନାହିଁ। ପୁଲିସ୍ ଅଫିସରମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାଂଲାଦେଶରେ ଗୋଟିଏ ବସ୍ ଓ ଗୋଟିଏ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିବାରୁ 13 ଜଣ ଲୋକ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବାର କୁହାଯାଇଛି। ଆଜି ସକାଳେ ବାଂଲାଦେଶର ଫରିଦପୁର ଜିଲ୍ଲାର ଢାକା ଖୁଲନା ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ମୃତ୍ୟୁବରଣ କରିଥିବା ସମସ୍ତ ଲୋକ ପିକ୍ଅପ୍ ଭ୍ୟାନ୍ର ବୋଲି ଜଣାପଡ଼ିଛି। 11 ଜଣ ଲୋକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ଓ 2 ଜଣଙ୍କୁ ହସ୍କିଟାଲରେ ମୃତ ଘୋଷଣା କରାଯାଇଥିଲା। କୁଏତ୍ ଅମିର ଶେଖ୍ ଅହମ୍ମଦ ଅବଦୁଲ୍ଲା ଅଲ୍ ଅହମ୍ମଦ ଅଲ୍ ସବାହଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ସବାହ ଅଲ୍ ସଲେମ୍ ଅଲ୍ ସବାହ ଗତ 7 ତାରିଖରେ ଇସ୍ତଫା ଦେବାରୁ ଏହି ନିଷ୍ପଭି ନିଆଯାଇଛି। ଶେଖ୍ ମହମ୍ମଦ 6 ତାରିଖରେ କ୍ୟାବିନେଟ୍କୁ ତାଙ୍କର ଇସ୍ତଫା ପଠାଇଥିଲେ। ତାହା ପୂର୍ବରୁ 4 ତାରିଖରେ ସେଠାରେ ନୂଆ ପାର୍ଲାମେଣ୍ଟ ଗଠିତ ହୋଇଥିଲା। ନୂଆ ପାର୍ଲାମେଣ୍ଟ ଗଠନ ହେବା ଦୃଷ୍ଟିରୁ ତାଙ୍କର ଏହି ଇସ୍ତଫା ଅପରିହାର୍ଯ୍ୟ ହୋଇପଡ଼ିଥିଲା। ନୂଆ ପ୍ରଧାନମନ୍ତ୍ରୀ ଶେଖ୍ ଅହମ୍ମଦ ହେଉଛନ୍ତି କୁଏତ୍ର ଜଣେ ଅର୍ଥନୀତିଜ୍ଞ। ସେ 1999 ମସିହାରୁ 2005 ପର୍ଯ୍ୟନ୍ତ ଅର୍ଥ ଓ ଯୋଗାଯୋଗ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। 2006ରୁ 2011 ପର୍ଯ୍ୟନ୍ତ ସେ କୁଏତ୍ର ସ୍ୱାସ୍ଥ୍ୟ ତୈଳ ଓ ସୂଚନା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ 24 ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟବାର ଲାଗି ତାଙ୍କ ଯୁଦ୍ଧ କ୍ୟାବିନେଟ୍ର ବୈଠକ ଡକାଇଛନ୍ତି। ଇରାନ୍ ଆକ୍ରମଣର କିଭଳି ଜବାବ ଦିଆଯିବ ସେ ସଂକ୍ରାନ୍ତରେ ଏଥିରେ ନିଷ୍ପଭି ନିଆଯାଉଛି। ଇସ୍ରାଏଲ୍ ସରକାର ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି। ଇରାନ୍ ଏହି ଆକ୍ରମଣର ସମାପ୍ତି ବିଷୟ ସଂକେତ ଦେଇଥିବା ବେଳେ ଇସ୍ରାଏଲ୍ ସାମରିକ ବାହିନୀ ମୁଖ୍ୟ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି। ଏକ ସମ୍ଭାଦ ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ହର୍ଜି ହାଲ୍ଲୋବି କହିଛନ୍ତି ଇସ୍ରାଏଲ୍ ଉପରେ ଇରାନ୍ର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣର ସଠିକ୍ ଜବାବ ଦିଆଯିବ। ମୁଖ୍ୟ ସମ୍ଭାଦ ପୁଣି ଥରେ। ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କଂଗ୍ରେସ ଓ ଏହାର ମେଣ୍ଟ ଦଳଗୁଡ଼ିକ ରାଜନୈତିକ ଲାଭ ପାଇଁ ସମ୍ଭିଧାନକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଲୋକସଭା ନିର୍ବାଚନ, ଓଡ଼ିଶା ବିଧାନସଭା ନିର୍ବାଚନ ଓ ତେଲଙ୍ଗାନା ଏବଂ ଉତ୍ତରପ୍ରଦେଶ ଉପନିର୍ବାଚନ ପାଇଁ ବିଜେପି ଏହାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଜାମ୍ମୁଠାରେ ଓ କଂଗ୍ରେସ ନେତା ସଚିନ ପାଇଲଟ କାଠୁଆରେ ପ୍ରଚାର କରୁଛନ୍ତି। ଭାରତ ଶ୍ରୀଲଙ୍କାକୁ 10,000 ଟନ୍ ପିଆଜ ରପ୍ତାନୀ କରିବ। ସମ୍ବାଦ ଶେଷ ହେଲା।